ହେଲେ ପ୍ରଭୁପାଦ ମହାରାଜ କହୁଛନ୍ତି ଏ ଗୀତାର ଉପଦେଶ ଆମେ ଭକ୍ତମାନଙ୍କ ମଧ୍ୟରେ କହିବା ଉଚିତ। ଆମେ ଯୋଉଠି ଯାଉଛୁ କି ଆମେ ଦେଖୁଛୁ, ଆମେ ଜାଣିନୁ ସେମାନେ ଭକ୍ତ କି ଅଭକ୍ତ, କାହାର ଶ୍ରଦ୍ଧା ଆସିନାହିଁ। ଆମେ ଭଗବତ ଗୀତା ଉପରେ କଥା କହିଥାଉଛୁ, ତାହେଲେ ଆମେ ସେଠି ଏ ସୂତ୍ର ତ ସେଠି କାମ କରୁନି।
ଆପଣ ଯାହା କହୁଛନ୍ତି ଠିକ କଥା, ମାନେ ଆମର ଯେତେବେଳେ ଜାଣିଲେ ଆମେ ଭଗବାନ କଥା କହିବା, କିନ୍ତୁ ଜଣେ ଯେତେବେଳେ ଏଇଟା ଗ୍ରହଣ କରୁନାହାନ୍ତି, ଅସୁଧାଳୁ ଯେଉଁମାନେ ଅଛନ୍ତି ଜଣେ ଭଗବାନ ଭକ୍ତ ନୁହନ୍ତି ଅସୁଧାଳୁ, ତାକୁ ଆମେ ବେଶୀ କିଛି ତାକୁ ଉପେକ୍ଷା କରିଦେବା କଥା। ଗୋଟେ ଜେନେରାଲ କୁହାହଉଛି ମାନେ ପବ୍ଲିକରେ କୁହାହଉଛି ମାନେ ତା କେତେଜଣ ଅସୁଧାଳୁ ଥାଇପାରନ୍ତି, ଦୋଷୀ ମାନେ ଭଗବାନ ବିଦ୍ୱେଷ କରୁଥିବା ବ୍ୟକ୍ତି ବି ଥାଇପାରନ୍ତି, ତେଣୁ ଆମେ ଜାଣିପାରିବା ସେମାନେ ସବୁ ତାଙ୍କ କଥାରୁ ତାଙ୍କ ବ୍ୟବହାରରୁ ଆମେ ଜାଣିପାରିବା ଜଣେ ବିଦ୍ୱେଷ ବ୍ୟକ୍ତି, ତେଣୁ ତାକୁ ଆମେ ତ୍ୟାଗ କରିବା ଉପେକ୍ଷା କରିବା। ଯେଉଁ ଈଶ୍ୱରୀ ଦଧୁରୀଶୁ ବାଳିଶୁ ବିଶ୍ୱସୂତ ପ୍ରେମ ମୈତ୍ରୀ ରୂପପକ୍ଷା ଯାହା କରୁଛି ସମଧ୍ୟ ଉପେକ୍ଷା, ଏଟାକୁ ସେମାନଙ୍କୁ ଉପେକ୍ଷା କରିବ, ତାଙ୍କୁ ଆଉ ଆମେ ବେଶୀ ଇଏ କରିବା ନାହିଁ।
ପିଲା ଆସିଲେ ଏଠି ଦୂର ନେଲେ ହବନି, ସେ ନିଜେ ଡିଷ୍ଟର୍ବ କରୁଛନ୍ତି, ଅନ୍ୟମାନେ ଡିଷ୍ଟର୍ବ କରୁଛନ୍ତି, ସେ ଯୋଉ ମା ଅଛନ୍ତି ସେ ପିଲାକୁ ଟିକେ ଦୂର ଧରି ଯାଆନ୍ତୁ, ଜାଣିବା କଥା ନା। ଆଉ ଗୋଟେ ପ୍ରଶ୍ନ ଅଛି, ଯେ ପ୍ରକାର ଆପଣ କହିଲେ ଯେ ଲକ୍ଷ୍ମୀ ପୁରାଣ ହଉଛି ଅନୁମୋଦିତ ଶାସ୍ତ୍ର ନୁହଁ, ଆମେ ଦେଖୁ ଯେ ଲକ୍ଷ୍ମୀ ପୁରାଣ ତ ସେ କୃଷ୍ଣ ସେ କଣ ଆହୁରି ଅଧିକର ପୂଜା କରା ହଉଛି, ଜନ୍ମାଷ୍ଟମୀରେ ଯେତିକି ଇଏ ନଥିବ ଉତ୍ସାହ ନଥିବ ସେ ଲୋକ ଆମେ ଦେଖିବା ସେ ଲକ୍ଷ୍ମୀ ପୂଜା ଆଠ ହଜାର ଉତ୍ସାହ ସେମାନେ ଉଠି ପଡ଼ୁଛି ତିନିଟା ରାତ୍ରି ଉଠି। ଆଉ ତାହେଲେ ଆମେ ଲକ୍ଷ୍ମୀଙ୍କର ପୂଜା କରିବା ଉଚିତ କି ଅନୁଚିତ, ବା ଯଦି କରିବା କି ପ୍ରକାର କରିବା?
ଲକ୍ଷ୍ମୀଙ୍କର
ଗୀତାରେ ଯେ ପ୍ରକାର ଭଗବାନ କହୁଛନ୍ତି ଯେ ମତେ ପୂଜା କର, ସେ କହୁଛନ୍ତି ମୋର ଭକ୍ତ ହବ ମତେ ପୂଜା କର, ଆମେ ସବୁ ଲକ୍ଷ୍ମୀଙ୍କ ପଛରେ ପଡ଼ୁଛେ, ତ ଆପଣ ସେଥିରେ କଣ
ଲକ୍ଷ୍ମୀଦେବୀଙ୍କର ମୁଖ୍ୟ କାମ ଉଦାହରଣ ଦିଏ, ଯିଏ ଲକ୍ଷ୍ମୀ ଚାହୁଁଛନ୍ତି ତାଙ୍କ ପାଇଁ ମଧ୍ୟ ବ୍ୟବସ୍ଥା କରାଯାଇଛି। ଲକ୍ଷ୍ମୀଦେବୀଙ୍କୁ ଯଦି ଆମେ ଖାଲି ପୂଜା କରିବା, ଲକ୍ଷ୍ମୀଦେବୀ ତାଙ୍କର ଗୋଟିଏ ନାମ ହଉଛି ଚଞ୍ଚଳା, ଲକ୍ଷ୍ମୀଦେବୀ ସେଠି ରହିପାରନ୍ତି ନାହିଁ, ସେଠି ଭଗବାନ ନାହାନ୍ତି ସେଠି ସେ ରହିପାରେ। ଆମେ କହିଲେ ନା ବର୍ତ୍ତମାନ ଭଗବାନଙ୍କର ଲକ୍ଷ୍ମୀଦେବୀଙ୍କର ଯୋଉ ଶ୍ଳୋକଟି କହିଲେ, ଭଗବାନ ଯୋଉଠି ଅଛନ୍ତି ସେଠି ଲକ୍ଷ୍ମୀଦେବୀ ରହିବେ, ତତ୍ର ଶ୍ରୀ ବିଜୟ ଶ୍ରୀ କହି ଲକ୍ଷ୍ମୀ ସେଠି ରହିବେ, ସେଠି ଭଗବାନ ରହିଛନ୍ତି ଭଗବାନ ଭକ୍ତ ରହିଛନ୍ତି ସେଠି ଲକ୍ଷ୍ମୀ ରହିବେ, ଯେଉଁଠି ଭଗବାନ ନାହାନ୍ତି ଭଗବାନ ଭକ୍ତ ନାହାନ୍ତି ସେଠି ଲକ୍ଷ୍ମୀ ରହିବେ ନାହିଁ। ତେଣୁ ତାଙ୍କର ଗୋଟେ ନାମ ହଉଛି ଚଞ୍ଚଳା, ଗୋଟେ ସ୍ଥାନରେ ଅଧିକ ଆମର ମନଟା ଚଞ୍ଚଳ ନା, ମନଟା ଚଞ୍ଚଳ କାହିଁକି ମନଟା ସେଠି ଆନନ୍ଦ ପ୍ରାପ୍ତ ହେଉନି, ନୂଆ ନୂଆ ଆନନ୍ଦ ଖୋଜୁଛି ସେଥିପାଇଁ ଚଞ୍ଚଳ ହଉଛି, ଏଠି ପାଇଲେନି ଆଉ ଗୋଟେ ଜାଗା ଆଉ ଗୋଟେ ପାଇଲେ। କିନ୍ତୁ ଲକ୍ଷ୍ମୀ ଦେବୀ ଯେତେବେଳେ ଆସି ଭଗବାନ ପାଦପଦରେ ବସିଯାଆନ୍ତି ସେତେବେଳେ ସେ ଅଚଞ୍ଚଳ ହେଇଯାଆନ୍ତି, ତାଙ୍କର ଆଉ ଚଞ୍ଚଳଟା କ'ଣ ନଷ୍ଟ ହେଇଯାଏ, ଚଞ୍ଚଳଟା କ'ଣ ରହେ ନାହିଁ। ଭଗବାନ ପାଦପଦରେ ସବୁବେଳେ ସେ ଲକ୍ଷ୍ମୀ ଦେବୀ ଯେତେ ଆମର ଭକ୍ତିର ନଅଟି ଅଙ୍ଗ ରହିଛି, ଲକ୍ଷ୍ମୀ ଦେବୀ ହେଉଛନ୍ତି ପାଦ ସେବନ, ଭଗବାନଙ୍କୁ ସବୁବେଳେ ପାଦ ସେବା କରନ୍ତି ପାଦ ସମ୍ମାନ କରନ୍ତି। ଯଦିଓ ଲକ୍ଷ୍ମୀ ଦେବୀଙ୍କର ବାସସ୍ଥାନ ହେଉଛି ଭଗବାନଙ୍କର ପକ୍ଷ ପ୍ରଦେଶ, ବର୍ଣ୍ଣନା କରାଯାଏ ଭଗବାନଙ୍କ ପକ୍ଷ ପ୍ରଦେଶରେ ଲକ୍ଷ୍ମୀ ଦେବୀ ରୁହନ୍ତି, କିନ୍ତୁ ତଥାପି ସେ ଆସି ଭଗବାନଙ୍କର ସବୁବେଳେ ପାଦ ସେବା କରନ୍ତି ଆସିବା କରନ୍ତି। ତେଣୁ ଆମେ ଯଦି ଲକ୍ଷ୍ମୀ ପାଇବା ପାଇଁ ଚେଷ୍ଟା କରୁଛେ ମଧ୍ୟ ଭଗବାନ ଲକ୍ଷ୍ମୀ ନାରାୟଣଙ୍କର ପୂଜା କରିବାର ଅଛି, ଖାଲି ଲକ୍ଷ୍ମୀ ପୂଜା କଲେ ଲକ୍ଷ୍ମୀ ଦେବୀ ସନ୍ତୁଷ୍ଟ ହେଇପାରିବେ ନାହିଁ, ସେ ରହିପାରିବେ ନାହିଁ। ତେଣୁ ଲକ୍ଷ୍ମୀ ନାରାୟଣ ନାରାୟଣଙ୍କ ସହିତ ଲକ୍ଷ୍ମୀଙ୍କୁ ପୂଜା କରିବାର ଅଛି, ତାହେଲେ ଆମେ ଲକ୍ଷ୍ମୀ ପ୍ରାପ୍ତ ହେବା। ଭଗବାନଙ୍କର ବିଭିନ୍ନ ପ୍ରକାର ଯେଉଁ ଭକ୍ତି ରହିଛି, ବିଭିନ୍ନ ପ୍ରକାର ସେବା ଯେଉଁ ରହିଛି, ତାର କିଏ କୋଉଭଳି ଭାବରେ ତାଙ୍କର କାହାର କିଛି କାମନା ନାହିଁ, ସେ କେବଳ ଭଗବାନର ନ ଜନନ ସୁନ୍ଦରୀ କବିତା ବା ଜଗଦୀଶ କାମ ହୁଏ, ସେ କିଛି ଚାହୁଁନି, କେବଳ ଭଗବାନଙ୍କ ଆଇଟି ଭକ୍ତି, କେବଳ ଭଗବାନଙ୍କର ଭକ୍ତି କରିବେ, ଆଉ କିଛି ତାଙ୍କର ଦରକାର ନାହିଁ, ଭଗବାନ ଭକ୍ତି କରିବେ। ଯେଉଁମାନଙ୍କର ବିଭିନ୍ନ ପ୍ରକାର କାମନା ରହିଛି, ବହୁତ ସେଠି ଧନ ସେମାନେ ପ୍ରାପ୍ତ ହେଉଛନ୍ତି। ତଥାପି ସେମାନେ ଯଦି ଭଗବାନଙ୍କର ଆରାଧନା କରିବେ ସୁଦାମା ସୁଦାମା ଭାଗବତ ଦଶମ ସ୍କନ୍ଧ ଆସିବ ଗାଁରେ ବର୍ଣ୍ଣନା କରାଯାଇଛି। ବହୁତ ଦରିଦ୍ର ବ୍ୟକ୍ତି ଥିଲେ, ତାଙ୍କ ପତ୍ନୀ ବହୁତ ଅନୁରୋଧ କରିବାରୁ ସୁଦାମା ଗଲେ ଭଗବାନ ପାଖକୁ। ସେ ଧନ ଯାଉନଥିଲେ କିନ୍ତୁ ତାଙ୍କ ପତ୍ନୀ ଯାଉନଥିଲେ ଧନ, ତେଣୁ ସେ ଭଗବାନ ପାଖକୁ ଗଲେ। ଭଗବାନ ତାଙ୍କ ବନ୍ଧୁ ଥିଲେ, ମିଶିକି ପାଠ ପଢ଼ୁଥିଲେ ଉଜ୍ଜୟିନୀରେ, ଶାନ୍ତିପନିଙ୍କ ପାଖରେ ପାଠ ପଢ଼ୁଥିଲେ। ତେଣୁ ଭଗବାନ ସିଧାସଳଖ ତାଙ୍କୁ ଦେଲେ ନାହିଁ, ସେ ଫେରି ଆସିଲେ। କିନ୍ତୁ ଆସିକି ଦେଖିଲା ବେଳକୁ ଘର ଚିହ୍ନି ପାରୁନାହାନ୍ତି, ତାଙ୍କ ଯୋଉ କୁଡ଼ିଆଟା ଥିଲା ସବୁ ବିରାଟ ଆପାର୍ଟମେଣ୍ଟ ସୁଖେଇ ଯାଇଛି। ସିଏ ଭାବୁଛନ୍ତି ବାଟ ଗୋଲିଗଲେ କି, କିନ୍ତୁ ଭାବୁଛନ୍ତି ଦେଖିଲା ବେଳକୁ ନାହିଁ, ତାଙ୍କ ତାଙ୍କ ସ୍ତ୍ରୀ ଆସିକି ତାଙ୍କ ସ୍ତ୍ରୀକି ବି ଚିହ୍ନି ପାରୁନାହାନ୍ତି, ଦେବୀ ଭଳିଆ ରହିଛନ୍ତି ସିଏ, ଏଭଳିଆ ଚିହ୍ନି ପାରୁନାହାନ୍ତି। ତେଣୁ ଭଗବାନଙ୍କର ଆରାଧନା କଲେ ଆଉ କୌଣସି ଆବଶ୍ୟକତା ରହିବ, ସବୁକିଛି ପୂରଣ ହେଇଯିବ। କାମ ସର୍ବକାମ ମୁଖ୍ୟ କାମ, ଯେଉଁମାନେ ମୁକ୍ତି ମଧ୍ୟ ଚାହୁଁଛନ୍ତି ସେମାନେ ମଧ୍ୟ ଭଗବାନଙ୍କୁ ଆରାଧନା କଲେ ସେମାନେ ମଧ୍ୟ ମୁକ୍ତି ପ୍ରାପ୍ତ ହେଇଯିବେ। ଖାଲି ଯଦି ଆମେ ଲକ୍ଷ୍ମୀଦେବ ପୂଜା କରିବା ତାହେଲେ ଲକ୍ଷ୍ମୀଦେବ ଆମ ଉପରେ ପ୍ରସନ୍ନ ହେଇପାରିବେ ନାହିଁ, ହେଲେ ମଧ୍ୟ ସେ ସବୁବେଳେ ପାଇଁ ରହିବ ନାହିଁ। କିନ୍ତୁ ନାରାୟଣଙ୍କ ସହିତ ଯଦି ଲକ୍ଷ୍ମୀଙ୍କର ପୂଜା କରିବା ତାହେଲେ ଲକ୍ଷ୍ମୀଦେବ ସବୁବେଳେ ପାଇଁ ରହିବେ, ନାରାୟଣ ଛାଡ଼ି ସେ ଯାଇପାରିବେ ନାହିଁ।
ଆମେ କିଛି ଦୀକ୍ଷିତ ଭକ୍ତମାନେ ସେମାନଙ୍କୁ ଲକ୍ଷ୍ମୀ ପୂଜା କରୁଛନ୍ତି,
ତେଣୁ ସେଇଟା ସେ ଯୋଉ ଗୁରୁବାର ପୂଜା କରୁଛନ୍ତି ଲକ୍ଷ୍ମୀ ପୂଜା। ଆମର ଯୋଉ ଭାଗବତରେ ଯୋଉ ରହିଛି ଅଷ୍ଟମ ସ୍କନ୍ଧ ଅଷ୍ଟମ ଅଧ୍ୟାୟରେ ଲକ୍ଷ୍ମୀଦେବୀଙ୍କର ଯୋଉ ରହିଛି ସେ ପାଠ ପଢନ୍ତୁ, ଲକ୍ଷ୍ମୀଦେବ ପୂଜା ହବ, ସେଇଟା ଅମୃତ ପୂଜା, ଦେବତା ପୂଜା ଯୋଉ ରହିଛି, ବ୍ରହ୍ମା ଯୋଉ ବ୍ରହ୍ମ ସଂହିତା ବର୍ଣ୍ଣନା କରିଛନ୍ତି, ଦେବ ଦୁର୍ଗାଙ୍କର ପୂଜା, ଶିବଜୀଙ୍କ ପୂଜା, ସମସ୍ତ ଦେବଦେବୀମାନେ ପୂଜା କରିଛନ୍ତି ସେ, ସେଟା ଯୋଉ ଅମୃତ ସେଇଟା ମାନେ କ'ଣ ଯୋଉ ଭଗବତୀତାର ଭଗବାନ କହିଲେ ନା ଅଭିଧି ପୂର୍ବକ ଯେବି ଅନ୍ୟ ଦେବତା ଭକ୍ତା ଦଦନ୍ତି ଶ୍ରଦ୍ଧାନ୍ତା ଦେବୀ ମାନଙ୍କ କୁହନ୍ତି ଦଦନ୍ତି ଅଭିଧି ପୂର୍ବକ, ଯେଉଁମାନେ ବିଭିନ୍ନ ଦେବାଦେବୀମାନେ ପୂଜା କରନ୍ତି ସାଧାରଣତଃ ଅଭିଧି ପୂର୍ବକ ପୂଜା କରନ୍ତି। ତେଣୁ ବିଧିପୂର୍ବକ ପୂଜା ବ୍ରହ୍ମା କହିଛନ୍ତି, ବ୍ରହ୍ମ ସଂହିତା ବର୍ଣ୍ଣନା କରାଯାଇଛି, ଶିବଜୀଙ୍କର କେମିତି ପୂଜା କରାଯିବ, ଲକ୍ଷ୍ମୀଦେବୀଙ୍କର କେମିତି ପୂଜା କରାଯିବ, ଦୁର୍ଗା ଦେବୀଙ୍କର କେମିତି ପୂଜା କରାଯିବ, ସବୁ ପୂଜା କରିବା ଆମେ ଭଗବାନ ଗୋବିନ୍ଦ ମହାଦି ପୁରୁଷଙ୍କୁ ତମାମ ଗଜା ଆମେ ଲକ୍ଷ୍ମୀଦେବୀ ଯୋଉ ଲକ୍ଷ୍ମୀ ପ୍ରାପ୍ତ ହେଇଛନ୍ତି, ଯୋଉ ଧନ ପ୍ରାପ୍ତ ହେଇଛନ୍ତି, ସେ ଭଗବାନଙ୍କର କୃପାରୁ ପ୍ରାପ୍ତ ହେଇଛନ୍ତି। ତେଣୁ ଲକ୍ଷ୍ମୀଦେବଙ୍କର ଆରାଧନା କଲାବେଳେ ଭଗବାନ ଗୋବିନ୍ଦଙ୍କର ମଧ୍ୟ ଆରାଧନା କରାଯିବ, ତାହେଲେ ସେଟା ହେଉଛି ଅନୁମୋଦ ଉପାୟରେ ପୂଜା ହେବ ଲକ୍ଷ୍ମୀଦେବୀଙ୍କର, ବା ଯେତେ ଦେବଦେବୀ ପୂଜା କରୁଛନ୍ତି ସେଟା ଅନୁମୋଦ ପୂଜା ହେବ।
ହରେ କୃଷ୍ଣ ପାଦ ସା ପ୍ରଭୁ କି ଜୟ
ଗୋପାଳ।
ହରେ କୃଷ୍ଣ।